କାହ୍ନୁଚରଣ ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ଷଷ୍ଠ ଭାଗ। ଜଗୁ ଉମାଙ୍କୁ ବିଦାୟ ଦେଇ ଘରକୁ ଫେରିଲା। ବାଟରେ କେତେ କ'ଣ ଚିନ୍ତା କରିବାକୁ ଲାଗିଲା। ଉମା କେଡ଼େ ସୁନ୍ଦର ପିଲାଟା, କେଡ଼େ ଲାଜକୁଳି ଧୀରସ୍ଥିର। ଆହା, ଏପରି ଅସମୟରେ ଦୁଇଟା ଅମଣିଷଙ୍କ ହାତରେ ପଡ଼ି କେତେ ହରକତ ହେଉଛି। ତୁନି ହୋଇ ସବୁ ଦୁଃଖ ସବୁ ତାଡ଼ନା ସହୁଛି। ମୁହଁ ଖୋଲି ଦାଦି ଖୁଡ଼ିଙ୍କର ଅତ୍ୟାଚାର କାହାରି ଆଗରେ କହୁନାହିଁ। ଧନ୍ୟ ତାର ଧୈର୍ଯ୍ୟ, ଧନ୍ୟ ତାର ଧୈର୍ଯ୍ୟ, ଧନ୍ୟ ତାର ସହଣି ଗୁଣ। କିନ୍ତୁ ସେବା ତା ପାଇଁ କ'ଣ କରିପାରେ? କିଛି କରିବାର ଇଚ୍ଛା ଥିଲେ ବି ତାର ସେ ସ୍ୱାଧୀନତା କାହିଁ? ତେଣେ ଘରେ ବାପା, ସେ ତ ମହାନ ଲୋକ, ଜାଣୁ ଜାଣୁ ଯିଏ ନେତିର ଶିକ୍ଷାରେ ପଡ଼ି ବେଣୁବୋଉ ଭାଉଜକୁ ତାଙ୍କର ବାପ ଘରୁ ଆଣିବାକୁ ମନ ଦେଉନାହାନ୍ତି ସରିଯିବ ବୋଲି, ସେ କି କେବେ ମାଗିଲେ କିଛି ଧାନ ଚାଉଳ ଦେବେ ପର ପାଇଁ? ଅସମ୍ଭବ। ତେବେ ସେ କ'ଣ କରିବ? ଆଚ୍ଛା, ଗୋଟାଏ ଉପାୟ ଅଛି। ଠିକ୍, ସେ ତାକୁ ଲୁଗା ଦେବ ବୋଲି କହିଆସିଛି, ସେ କଥା ସେ ନେତିକୁ କହିବ। ନେତି କେଜାଣି କାହିଁକି ଆଜିକାଲି ତା କଥା ମାନୁଛି। ଏ ବିଷୟ କହିଲେ ସେ ଅବଶ୍ୟ ମଙ୍ଗିବ, ନ ମଙ୍ଗିବ କାହିଁକି? ଯାହା କିଛି ଦେଉ ସେ ତ ତାଙ୍କରି ମାଲ, କିଛି ନେତିର ଗଣ୍ଠି ମାଲ ନୁହେଁ। ଗୋଟାଏ ଦେଲେ ଆଉ ଗୋଟାଏ ପାଇବ, ଖରାପ ଦେଇ ଭଲ ପାଇବ। ବେଶ, କିନ୍ତୁ ପେଟକୁ ମୁଠାଏ ନ ଦେଲେ ତ ହେବ ନାହିଁ। ଖାଲି ଲୁଗା ଖଣ୍ଡେ ପିନ୍ଧିଲେ ପ୍ରାଣ ରହେ ନାହିଁ। ଅସଲ ହେଉଛି ଭାତ ମୁଠିଏ। ସେ ଯଦି ଭଣ୍ଡାର ଘରୁ ଚାଉଳ ଚୋରି କରିଦିଏ, ତାହେଲେ ଏକା ଉମା ପାଇଁ ତାକୁ ଗୋବିନ୍ଦା ସାହୁର ବଂଶଟା ଚଳାଇବାକୁ ପଡ଼ିବ। କାହାରି ଅଜ୍ଞାନ୍ତରେ ସେ ରୋଷେଇବାସ କରିପାରିବ ନାହିଁ, ଫଳରେ ଦେବା ନ ଦେବା ସମାନ ହେବ। ଉମା ପାଇଁ ନିଜ ଘରୁ ନିଜେ ଚୋରି କରିବା ସାର୍ଥକ ହେବ ନାହିଁ। ନେତି ମନ କଲେ ସବୁକିଛି ହୋଇପାରେ, ଏକଥା ବି ସେ ନେତିକୁ କହିବ। ସେ ଉମାକୁ କହିଆସିଛି, ନିରାଟ ଖରାରେ ପାଣି ପାଇଁ ନଈକୁ ନ ଯାଇ ପ୍ରଧାନଙ୍କ ଗହିଡ଼ା କୂଅକୁ ଆସିବାକୁ। ପାଣି ଶୁଖିଯିବ ବୋଲି ଗାଁ ଲୋକଙ୍କୁ ସେଥିରୁ ପାଣି ନେବାକୁ ବାପା ମନା କରିଛନ୍ତି। ସେଦିନ ଭଗିରାଉଳ ନୋଟାଏ ପାଣି କାଢ଼ିଲା ବୋଲି କେତେ ସୋଧା ଖାଇଛି, ଜାଣିଲେ ଅବଶ୍ୟ ଗାଳି ଦେବେ। ନେତି ନ କହିଲେ ସେ ଜାଣିବେ ବା କିପରି? ଏ ବିଷୟରେ ବି ନେତିକୁ ହାତ କରିବାକୁ ହେବ। ଉମା ପାଣି ପାଇ ଆସିଲେ ମୁଁ ଥାଏ ବା ନଥାଏ, ତାକୁ ସେ ଯେମିତି ହେଲେ ସବୁଦିନ ମୁଠିଏ ଲେଖାଏଁ ଲୁଚେଇ ଖାଇବାକୁ ଦେବ। ଏଥିରେ ନେତି ଯଦି ରାଜି ନ ହୁଏ ସେ ନିଶ୍ଚୟ ତାର ଗୋଡ଼ ଧରିବ। ନେତି ଉମାକୁ ଭାରି ଭଲ ପାଏ, ଦେଖା ହେଲେ ପାଖରେ ବସାଇ କେତେ ଦୁଃଖ ସୁଖ ହୁଏ। ତା ଆଖିରୁ ଲୁହ ପୋଛିଦିଏ, ପିଠିରେ ହାତ ବୁଲାଇ କେତେ ବୋଧଶୋଧ କରେ। ସ୍ନେହରେ ସେଦିନ ତାକୁ କୁଣ୍ଢାଇ ଧରି ତା କାନରେ କେତେ କ'ଣ ତୁନି ତୁନି କରି କହିଲା କେଜାଣି। ଉମା ଟିକିଏ ଘୁଞ୍ଚି ଆସି ବଡ଼ କରୁଣ ଭାବରେ ତା ମୁହଁକୁ ଚାହିଁଲା। ତା ଆଖିରୁ ଠକ୍ ଠକ୍ ହୋଇ ଲୁହ ଝରି ପଡ଼ିଲା। ନେତି କ'ଣ ବୁଝିଲା କେଜାଣି, ପୁଣି ତାକୁ କୋଳକୁ ଆଉଜାଇ ନେଲା। ଟିକିଏ ଉଚ୍ଚସ୍ୱରରେ କହିଲା, ମୁଁ କ'ଣ ଖରାପ କଥା କହିଲି ଉମା? ଯାହା କହିଲି ତାହେଲେ ତ ମୋର ଛାତି ଉପରୁ ତୋତେ ଅଲଗା କରନ୍ତି ନାହିଁ। ଏତିକି କହି ସେ ହସ ହସ ମୁହଁରେ ଜଗୁ ଆଡ଼କୁ ଚାହିଁଲା। ଜଗୁ ଟିକିଏ ଦୂରରେ ଆଢ଼ୁଆଳରେ ଠିଆ ହୋଇ କିଛି ନ ଦେଖିଲା ପରି, କିଛି ନ ଶୁଣିଲା ପରି ତାର ବାଟୁଳି ଖଳାରେ ଗୁଣ ଚଢ଼ାଉଥିଲା। ସେ ସବୁ ଦେଖିଛି। ଉମା ଯେତେବେଳେ ତାର ଗମ୍ଭୀର ମୁହଁଟି ଜଗୁଆଡ଼େ ବୁଲାଇ ଜଗୁର ଉଜ୍ଜ୍ୱଳ ଆଖି ଦୁଇଟାର ତେଜ ସହି ନପାରି ମୁହଁରେ ରଙ୍ଗ ଉକୁଟାଇ ଆଖି ଫେରାଇଲା, ଧୀରେ ଧୀରେ କହିଲା, ଛି, ତୁ ବଡ଼ ଦୁଷ୍ଟ ନେତି ମାଉସୀ, ଛାଡ଼, ମୁଁ ଯାଏ। ଜଗୁ ଗୋଟାଏ କାନ୍ଥ ଆଡ଼ୁଆଳକୁ ଘୁଞ୍ଚିଗଲା। ନେତି ଆହ୍ଲାଦ କରି କହିଲା, ଯିବୁ କୁଆଡ଼େ ଫୁଲେଇ? ଜଗୁ ଭାବିଲା ନେତି ନିଶ୍ଚୟ ତାର ଅନୁରୋଧ ରଖିବ, କହିଲା କଥା ତଳେ ପକାଇବ ନାହିଁ। ସେ ଛାଏଁ ଛାଏଁ ଆଗ ବଳି ପଡ଼ି ତା ଆଗରେ ଉମାର ପ୍ରଶଂସା ଗାଏ, ଉମାର ରୂପ ବଖାଣେ, ତା ପ୍ରତି ସବୁବେଳେ ଦୟା ରଖିବାକୁ ବୁଝାଏ। ଆଉ ମଧ୍ୟ ଜଗୁକୁ ଶୁଣାଇ ମନକୁ ମନ କହିହୁଏ, ଜଗୁ ନାଖି ଏକା, ଆହା, ପୋଡ଼ା କପାଳିକି ବିଧାତା ଯଦି ଚଷା ଘରେ ଜନ୍ମ କରିଥାନ୍ତା। ପୁଣି ଗୁଣୁଗୁଣୁ ହୋଇ ବଡ଼ପାଟି କରି ଭାବେ, ସରଗ ଚାନ୍ଦ ପାଖରେ ଦେଖି ହାତରେ ପାଇ ଯିଏ ଜାତିପତି ଘେନି ପାଇଲା ତରଫ ଛାଡ଼ିଦେଇ ବସେ, ତାଠୁ ବଳି ଓଲୁ କିଏ ଅଛି? ଜାତି, ଓ ହୋରେ ଜାତି, ଜାତି କ'ଣ ମଣିଷ ଦେହରେ ଲାଗି ରହିଛି? ଦକ୍ଷିଣୀ ସୁନାକୁ ଆଉଟି ଢାଳି ପିଟିପାଟି ଯେଉଁ ଗହଣା ଗଢ଼ିଲେ ବି ତ ଯିଏ କହିବ ଖାଣ୍ଟି ସୁନା, ତମ୍ବା କି ପିତ୍ତଳ କେହି କହିବ ନାହିଁ। କେବେ କେବେ ନେତି କାନ୍ଥ ବାଡ଼କୁ ଦେଖାଇ କହେ, ଅବଶ୍ୟ ଜଗକୁ ଶୁଣାଏ, କାହା ବାପା ମା ସବୁଦିନ ବଞ୍ଚି ରହିଛନ୍ତି, କାହାର କେଉଁ କଥାଟା ବା ବାକି ରହିଯିବ। ପରମୁହରୁ ନିନ୍ଦା ଶୁଣିଲେ ସମ୍ପତ୍ତିରୁ ତ କେହି ଭାଗବାଣ୍ଟ ଚାହିଁବେ ନାହିଁ। ଜାତି ଭାତ ମୁଠାଏ ଦେଲେ ଜାତି ଭାଇଙ୍କ ମୁହଁ ଭଡ଼କ କୁଆଡ଼େ ଯିବ, ପାଟି ବାନ୍ଧି ହୋଇଯିବ, ତେଣିକି ତ ସବୁ ଚୁପ୍। ଜଗୁଟା ବେହେଡ଼ାଟାଏ, କିଛି ତାର କାଣ୍ଡ ଜ୍ଞାନ ନାହିଁ। ଦିନେ ସେ ମୁହେଁ ମୁହେଁ ଜଗୁକୁ କହିଲା, ଉମା ତତେ ଭାରି ଭଲ ପାଏ ରେ, ତୋ କଥା ପଡ଼ିଲେ ସେ କାନ ଡେରି ଶୁଣେ, ତୋ କଥା କହିଲେ ସେ ଲାଜରେ ମୁହଁ ପୋତେ, ଖାସ୍ ତୋତେ ଦେଖିବାକୁ ସେ କେଉଁ ଛଟକରେ ହେଲେ ଧାଇଁ ଆସି ଏଣେ ତେଣେ ଆଖି ପକାଇ ତତେ ଖୋଜେ, ତୁ ତାକୁ ମୋଟେ ବୁଝୁନାହୁଁ, ମୁହଁରେ କହୁଛି ନା ସତରେ ତାକୁ ତୁ ମୋଟେ ଭଲ ପାଉନା, ବେହେଡ଼ାଟା। ଜଗୁର ତରୁଣ ମନଟା ଚଞ୍ଚଳ ହୋଇଉଠିଲା, ସତେ ଉମା ତାକୁ କେଡ଼େ ଭଲ ପାଏ, ଆଉ ସେ କ'ଣ ଉମାକୁ ଭଲ ପାଏ ନାହିଁ। ଭଲ ପାଇବା ଭିତରେ ଜାତିର ବ୍ୟବଧାନ କିଛି ନୁହେଁ, ଉମା ସୁନ୍ଦର, କେଡ଼େ ସୁନ୍ଦର। ଜଗୁର ଅନ୍ତର ଭିତରେ କେଉଁ ସୂକ୍ଷ୍ମ ତନ୍ତ୍ରଟି ଥରି ଉଠିଲା ସେ ଜାଣେ ନାହିଁ। ମନଟା ଆପେ ଆପେ ଯାଇ ଗୋଟାଏ ମାୟାପୁରୀରେ ସ୍ୱପ୍ନ ରାଜ୍ୟ ସୃଷ୍ଟି କଲା। ଆଖି ଆଗରେ କେତେ ଆମୋଦ ପ୍ରମୋଦର ସୁନେଲି ଚିତ୍ର କ୍ଷଣକ ଭିତରେ ଦେଖାଦେଇ ତାର ତରଳ ପ୍ରାଣ ଭିତରେ ଉନ୍ମାଦନାର ତରଙ୍ଗ ସୃଷ୍ଟି କଲା। ସେ ଭାବିବାକୁ ଲାଗିଲା, ଉମା ତ ଅମରପୁରୀର ଅପସରା, ସେ ତେବେ ସତରେ ତାକୁ ଭଲ ପାଏ। ଜଗୁ ଯାଉଁ ଯାଉଁ ମଝି ବାଟରେ ଠିଆ ହୋଇ ରହିଲା, ପଛକୁ ଫେରି ଚାହିଁଲା। ଉମା ଅନେକ ବେଳୁ ଅଦୃଶ୍ୟ ହୋଇଗଲାଣି, କେଜାଣି କାହିଁକି ତାର ଛାତି ଭିତରଟା ଥରି ଉଠିଲା, ନା ସେ ଫେରିଯିବ। ଉମାକୁ ଆଜି ଯାଏ ସେ ଆଖି ପୁରାଇ ଦେଖିନାହିଁ, ଆଜି ଦେଖିବ। ଆଜି ତାର ହୃଦୟ ବୀଣାର ସୂକ୍ଷ୍ମ ତନ୍ତ୍ରୀଟିରେ ଗୋଟିଏ ଅବୁଝା ଗୀତର ଅପରିଚିତ ରାଗିଣୀର ଯେଉଁ ମୃଦୁ କରୁଣ ମୂର୍ଚ୍ଛନା ଉଠୁଛି, ଉମାକୁ ସେ ତାହା ଶୁଣାଇ ମୁଗ୍ଧ କରିବ। ଆଉ ତାର ଉଜ୍ଜ୍ୱଳ ଆଖିରେ ଲୁହ ଦେଖି ତାର ପ୍ରାଣର ଭାଷା ବୁଝିବ। ତାର ଦେହ ସାରା ସତକି ଗୋଟାଏ ଅନିଶ୍ଚିତ ଭୟର ଭାବନାରେ ଥରି ଉଠିଲା। ପୁଣି ଆଗକୁ ଚାହିଁଲା, କେହି ନାହିଁ, ଭୟ କ'ଣ, ଭୟ କାହାକୁ କରିବ। ସେ ଫେରିବାକୁ ମନ କଲା, ଗୋଡ଼ ଚଳିଲା ନାହିଁ, ସତେ ଯେପରି କିଏ ତାକୁ ଧରି ଅଟକାଇ ରଖୁଛି। ବିଜୁଳି ପରି ବହୁଦିନ ତଳର ଗୋଟିଏ ଘଟଣା ତା ମନ ଭିତରେ ଚମକି ଉଠିଲା। ଆପେ ଆପେ ତାର ଭୃଲତା ଦୁଇଟି ଉପରକୁ ଉଠିଲା, ଆଖିପତା ବିସ୍ତାରିତ ହେଲା, ପରକ୍ଷଣରେ ଲାଜରେ ମୁଣ୍ଡ ତଳକୁ ଝୁଙ୍କାଇଲା। ଛି, ସେ ଏଣୁ ତେଣୁ କ'ଣ ଗୁଡ଼ାଏ ଭାବୁଛି। ଉମା ବୋଉ ସେଦିନ ପରା ତା ହାତରେ ମହାପ୍ରସାଦ ଦେଇ ତାକୁ ଧର୍ମ ପୁଅ କରିଥିଲେ, ଉମା ତାର ଧର୍ମର ଭଉଣୀ। ଛି ଛି, ଧର୍ମ କ'ଣ ଲୁଚିଯିବ, ଜଗନ୍ନାଥ କ'ଣ ଏଡ଼ିକି ଅନ୍ଧ। ଜଗୁ ଫେରି ଚାଲିଲା, ଉମା ତାକୁ ଭଲ ପାଏ, ସେ ମଧ୍ୟ ତାକୁ ଭଲ ପାଏ, ଭାଇ ଭଉଣୀ, ଭଲ ପାଇବା ତ ସ୍ୱାଭାବିକ, ଲୋକେ ବାର କଥା ଭାବିବେ ଅଥବା କହିବେ, ସେଥିରେ ସେ ଛଳ କରିବ କାହିଁକି। ସେ ଯାହାକୁ ଠିକ୍ ବୋଲି ମନେ କରେ, ଯାହାକୁ ନିଜର କର୍ତ୍ତବ୍ୟ ବୋଲି ଘେନେ, ଅବଶ୍ୟ ସେ ତାହା କରିବ, ପର ହାତକୁ ଚାହିଁ ବସିବ କାହିଁକି, ପରର କଥା ବା ଶୁଣିବ କିଆଁ। ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ, ବୈଶାଖର ଚାଇଁ ଚାଇଁ ଖରାରେ ତାର ଦେହମୁଣ୍ଡ ଗରମ ହୋଇଗଲା। ଚାଲିବା ବାଟର ବାଲି ଏଣେ ତାତିଗଲାଣି, ଜଗୁର ଗାଧୁଆ ହୋଇନାହିଁ, ନେତି ତେଣେ ଚାହିଁ ବସିଥିବ, ମନେ ମନେ ଭାରି ଚିଡ଼ୁଥିବ। ଜଗୁ ଗାମୁଛା ଖୋଲି ମୁଣ୍ଡରେ ପକାଇଲା, ଘରେ ଜଲ୍ଦି ପହଞ୍ଚିବ ବୋଲି ଗମନର ବେଗ ବଢ଼ାଇଲା। ଜଗୁ କିରେ, ଗାଁ ମଝିଦାଣ୍ଡ ବରଗଛ ଆଡ଼ୁ କିଏ ଜଣେ ଡାକ ଛାଡ଼ିଲା, କୁମ୍ଭୀର ନେଇ ଅଧ ନଈରେ କଲାଣି, ପୁଅ ଛିଟକିଣି ଧରି ମାଙ୍କଡ଼ ତଡ଼ୁଛି। ଆଉ ଜଣେ କିଏ କହିଲା ବଡ଼ପାଠରେ, ତାଙ୍କର କ'ଣ ହୋଲେ ନା ଡୋଲେ, ବାପ ଧାନ ଚାଉଳ ସାଇତି ରଖିଛି, ମୁଠିଏ ମାରିଦେଇ ଯା ବୁଲୁଥା। ବାଡ଼ ଆଢ଼ୁଆଳରୁ ଜଗୁ କାହାରିକୁ ଚିହ୍ନି ପାରିଲା ନାହିଁ, ତୁଣ୍ଡବାରି ସେ ଉଚ୍ଚସ୍ୱରରେ କହିଲା, କ'ଣ ହେଲା କି ମଉସା, ଆରେ ଗରିବଙ୍କ ଗୁହାରି ଟିକେ ଶୁଣୁ। ଜଗୁ ବାଟ ଭାଙ୍ଗି ଗାଁ ଦାଣ୍ଡ ବରଗଛ ଆଡ଼େ ମୁହିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ହା ଅନ୍ନର ଷଷ୍ଠ ଭାଗ। ରହିଲୁ, ନମସ୍କାର।